ଡାଇନୋସର ଅଣ୍ଡା
କଣ କହିଲ ମୋ
ଘର ଉପରେ ହବ।